जयचंद्राय नमो नमस्ते जयचंद्राय हरे कृष्णा वस्त्र कुशोदन मातृ बंधु आज आम अपन को महाप्रभु लीला श्रीक्षेत्र आज अष्टम दिवस कथ को स्वागत जनाचु आम गत का कथ विश्राम देते कि भाव भगवान सार्वभौम भट्टाचार्य कृपा कर कृपा मध्यम आमको कृपा कर तेणु यही भाव भगवान को जो प्रसाद दे शिशुटे ग्रहण कले श्लोकटी कह पद्म पुराण रु प्राप्ति मात्रेण वक्तव्य मात्र काल विचारण तेरे आ कौन सी हिसाब करना समयटा उपयुक्त कि ना यू कथा तेणु भगवान महाप्रभु तर बहुत खुशी हो गले तेणु से कहले आज तुम्हें निष्कपटे हईला कृष्ण श्रेय कृष्ण आज निष्कपटे तुम हईल सदय कृष्ण प्रति तुम निष्कपट भाव आश्रय नल तेणु निष्कपट भाव कृष्ण तुम प्रति सदय हेले तेणु आज से खंडले तुम देहादि बंधन आज तुम्हें छिन्न कहले मायार बंधन तेणु ये देह बंधन सब रही बौद्ध कर्म बंधन जो कहगला भगवदगीतार भगवान कहले तार अंत ना कि आदि ना ना अंत नादि नतिष्ठा अश्वत्थमेन सबिरूढ़ मूलम असंग सहस्त्रीण दृढ़ नचित्वा केवठू भौतिक जगत रही तार अनादि काल रही बंधन को छेद करवा एत सहज नुह कि भगवान कृपारू से छेदन करहब आज महाप्रभु कहते भगवान कहते आज से खंडिले तमार देहादि बंधन आज तुम्हें छिन्न कहले मायार बंधन मायार बंधन पार बार तो सहज नुह आज कृष्ण प्राप्ति योग्य हईला तुम्हार मन वेद धर्म लंघी कहले प्रसाद भक्षण तेणु प्रसाद भक्षण जो वेद धर्म सब रही लंघन करमें आज यही को ग्रहण कल कृष्ण प्राप्ति योग्य हईलाई सर्वधर्मान परित्यज्य मामिक शरण रज मर्यादा पुरुषोत्तम आ मर्यादा देखले ना मर्यादा भंग करदे जोबले सबरी भगवान को बरकोली दूसरे भगवान को सी निजे चाकिकी खटा फल को फिंगी दूसरे मीठा फल को प्रदान करुले भगवान झूठे बेर सबरी को खाए ये से प्रेम पुजारी भगवान ये रही से मर्यादा देखले ना मर्यादा को लंघन करदे भगवान तेणु यही भाव कहीकि महाप्रभु गोटे श्लोक आवृत्ति कले जहाँकि दशम स्कंद ना ये कौन अच्छे द्वितीय स्कंद ना कौन अच्छे द्वितीय स्कंद सप्तम अध्याय से गोटे अच्छा जयसान स एष भगवान दयेदनंद सर्वात्मना शीतपदो जद निर्बलीक ते दोस्तरा मतितरती चेव माया नैषा ममहमितिधीशुगाढ़े द्वितीय स्कंद सप्तम अध्याय भगवान जो ब्रह्मा नारद मुनि को भगवान विभिन्न अवतार मान विषय कहते से समय एक कथी से भगवान किए जानवे जैसा स एस भगवान दयेद अनंत जहाँ को से भगवान दया करे से अनंत भगवान व अनंत दया करे सर्वात्मना शीतपद जद निर्बलिकम जे समस्त आत्मार रही से जदि कृपा करे निर्बलिकम ते दुस्तरा अतितरती चेव माया देव माया हूँ दुस्तर कि पार हो पारे ना कि पार हो जाए नैषा मम अहम इति सुगाड़ भक्के किंतु जो मैंने मम अहम ए शरीर सम्बन्धी शरीर हूँ मुँह शरीर सम्बन्धी हूँ मम यही भाव जो मान बुद्धि रही स्वशृगाड़ भक्के कुकुर शृगाड़ बिलुआ शरीर हूँ खाद्य कि शरीर यही भाव बुद्धि जो मैंने उन्नत स्तर को जा भगवान शरण से पूर्ण भाव शरण नहीं भगवान कृपा कले से भगवान जानवे ईशा शेष भगवान देदानंद ये दुस्तराम से देव माया पार हे भौतिक ବନ୍ଧନରୁ ବାହାର ବି କରିବେ। ତେଣୁ ଏହିଭଳି ଭାବରେ କହି ଏତ କହି ମହାପ୍ରଭୁ ଆଇଲା ନିଜ ସ୍ଥାନେ, ସେଇ ହୈତେ ଭଟ୍ଟାଚାର୍ଯ୍ୟର ଖଣ୍ଡିଲ ଅଭିମାନେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ କହି ସକାଳୁ ସକାଳୁ ଆଲୋଚନା ହେଉଥିଲା ତାଙ୍କର ଗୃହରେ, ସର୍ବ ଭଟ୍ଟାଚାର୍ଯ୍ୟଙ୍କ ଗୃହରେ। ତେଣୁ କହିକରି ମହାପ୍ରଭୁ ଯେତେବେଳେ ଫେରିଲେ ତାଙ୍କ ନିଜ ଗୃହକୁ ଗଲେ, ସେହି ସମୟରେ କହିଲେ ଭଟ୍ଟାଚାର୍ଯ୍ୟଙ୍କର ଯେ ଅଭିମାନ ଥିଲା, ମିଥ୍ୟା ଅଭିମାନ ଥିଲା, ଅଭିମାନ ମୁଁ ଆଉ ସେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ଅବଶ୍ୟ, କିନ୍ତୁ ପଣ୍ଡିତ ମାଧ୍ୟମରେ ପ୍ରକୃତ କଥା ଜାଣି ମାୟକ ପାର ହୋଇପାରିବ ନାହିଁ ଜଣେ ପାଣ୍ଡିତ୍ୟ ମାଧ୍ୟମରେ। ପଣ୍ଡିତ ମାଧ୍ୟମରେ ଜଣେ ଯେତେ ପଣ୍ଡିତ ହୁଅନ୍ତୁ ନା କାହିଁକି, ସେ ଏଇ ଯେଉଁ ଭବସାଗରୁ ପାର ହୋଇପାରିବେ ନାହିଁ। ଭଗବାନଙ୍କ ଶରଣରେ ଗଲେ ହିଁ ସେ ଭଗବାନଙ୍କ ସେ ଯେଉଁ ମାୟକୁ ପାର ହୋଇପାରିବେ। ତେଣୁ ଅଭିମାନ ତାଙ୍କ ଦୂର ହେଲା। ଚୈତନ୍ୟ ଚରଣ ବିନେ ନାହିଁ ଜାଣେ ଆହନ, ଭକ୍ତି ବିନୁ ଶାସ୍ତ୍ର ଆର୍ ନା କରେ ବ୍ୟାଖ୍ୟାନ। ତେଣୁ ଚୈତନ୍ୟ ଚରଣଙ୍କର ବିଛଡ଼ା ଆଉ କିଛି ସେ ଜାଣନ୍ତି ନାହିଁ। ଭକ୍ତି ବିନୁ ଶାସ୍ତ୍ର ଆର୍ ନା କରେ ବ୍ୟାଖ୍ୟାନ। ତେଣୁ ଆଉ ଯେଉଁ ଶାସ୍ତ୍ର ଅନେକ ଶାସ୍ତ୍ର ରହିଛି, ତେଣୁ ଭକ୍ତି ଛଡ଼ା ଅନ୍ୟ କିଛି ବ୍ୟାଖ୍ୟାନ ସେ କରନ୍ତି ନାହିଁ। ଗୋପୀନାଥ ଆଚାର୍ଯ୍ୟ ତାର ବୈଷ୍ଣବତା ଦେଖିବା ହରି ହରି ବୋଲି ନାଚେ ହାତ ତାଳି ଦିଆ। ତେଣୁ ଏ ଭକ୍ତମାନେ ଏଥିରେ ଆନନ୍ଦିତ ହୁଅନ୍ତି ଯଦି ଜଣେ ଭଗବାନଙ୍କ ଶରଣରେ ଯାଆନ୍ତି, ଇଏ ତାଙ୍କର ଆନନ୍ଦ। ଇଏ ହେଉଛି ଭକ୍ତ ମାର୍ଗ ହେଉଛି ଏଇଭଳି ଭାବରେ। କର୍ମ ମାର୍ଗରେ ରହିଛି ସବୁ ପ୍ରକାର ମତ୍ସରତା ରହିଛି। ଜଣେ ଯଦି ଉନ୍ନତି କଲା ସେ ତାକୁ ଦାବିବା ପାଇଁ ଚେଷ୍ଟା କରେ ମତ୍ସରତା। ଜ୍ଞାନ ମାର୍ଗରେ ଅସହାୟତା, ଜଣେ କ'ଣ ଚିନ୍ତା କରୁଛି, ଜ୍ଞାନ କ'ଣ ଚିନ୍ତା କରୁଛି, ଆଉ ଜଣେ କିଛି କିଛି ଜାଣିପାରିବ ନାହିଁ, ତାକୁ କିଛି ସାହାଯ୍ୟ କରିପାରିବ ନାହିଁ। କିନ୍ତୁ ଭକ୍ତି ମାର୍ଗ ହେଉଛି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବେ। ସମସ୍ତେ ଏହି ଭକ୍ତି ମାର୍ଗରେ ଅଗ୍ରସର ହେବା ପାଇଁ ସମସ୍ତେ ସାହାଯ୍ୟ କରିବେ। ଭାଗବତମ ଷଷ୍ଠ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏଇଟା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ସଦୃଚିନ୍ନ ହୟଂ ଲୋକେ ପନ୍ଥାକ୍ଷମ ଅକୁତ ଭୟଂ ସୁଶୀଳା ସାଧବ ଦତ୍ର ନାରାୟଣ ପରାୟଣ। ଯେତେବେଳେ ଗୋଟିଏ ସକୃତ ଗୋଟିଏ ଥର ଭଗବାନଙ୍କ ନାମ ନେଲେ ସବୁ ପ୍ରକାର ପ୍ରାପର ପ୍ରାୟଶ୍ଚିତ ହୋଇଯାଏ, ଏଇଟା ଯେତେବେଳେ କହୁଛନ୍ତି, ସେଇଟାକୁ ପରୀକ୍ଷିତ ମହାରାଜ ଚିନ୍ତା କରିପାରୁନ କେମିତି ଜଣେ ପ୍ରାପର ପ୍ରାୟଶ୍ଚିତ ହେବ। ପ୍ରାୟଶ୍ଚିତ ହେବା ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି, କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ ଏବଂ ଭକ୍ତି ପ୍ରାୟଶ୍ଚିତ। ଭକ୍ତି ପ୍ରାୟଶ୍ଚିତ ଏଭଳି ଗୋଟିଏ ଥର ଯଦି ଭଗବାନଙ୍କର ନାମ ନେଲେ, ଶକ୍ରୁନ୍ ରବି ପ୍ରପନ୍ନ ଆୟ ତବାସ ଏନା, ଗୋଟିଏ ଥର ଯଦି କହିବେ ଶକ୍ରୁନ୍ ମନ କୃଷ୍ଣ ପଦାର ବିନ୍ଦୟୁ ନିବେଶିତ ତଦ୍ଗୁଣ ରାଗ ଜୈରିହ ନ ତେଜମ ପାଶ ଭୂତ୍ୟ ତଦ୍ ଭଟ୍ଟା ସ୍ୱପ୍ନେ ବି ପସନ୍ଦ ହି ଚୀର୍ଣ୍ଣ ନିଷ୍କୃତା। ଗୋଟିଏ ଥର ଯଦି ଶକ୍ରୁନ୍ ମନ କୃଷ୍ଣ ପଦାର ବିନ୍ଦୟୁ, ଗୋଟିଏ ଥର ମନକୁ ଭଗବାନ ପାଦ ପଦ୍ମ ଲଗେଇଦେଲେ, ତାହେଲେ ସେ ତଦ୍ଗୁଣ ରାଗ ଜୈରିହ, ଏମିତିକି ତାଙ୍କର ସେ ଗୁଣ ଭିତରେ ଥାଇକରି ମଧ୍ୟ, ତ୍ରିଗୁଣ ଭିତରୁ ଉର୍ଦ୍ଧକୁ ଯାଇନାହାନ୍ତି, ସେମାନେ ତ୍ରିଗୁଣ ଭିତରେ ଅଛନ୍ତି, କିନ୍ତୁ ସେମାନେ ନହେତେ ସେମାନେ ଯମ ପାସ ଯମଙ୍କ ପାସ ଯମଦୂତମାନଙ୍କୁ ଦେଖିବେ ନାହିଁ, ଯମଦୂତମାନଙ୍କ ପାସ ଯେଉଁ ଧରିକି ଆସନ୍ତି ସେଇଟା ଦେଖିବେ ନାହିଁ, ପ୍ରକୃତରେ ତ ଦେଖିବେ ନାହିଁ, ଫିଜିକାଲି ଦେଖିବେ ନାହିଁ, କିନ୍ତୁ ସ୍ୱପ୍ନେ ବି ପଶନ୍ତି, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ। ପ୍ରକୃତ ଦେଖିବା କଥା ଛାଡ଼ନ୍ତୁ, ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ, କାହିଁକିନା ଚେର୍ଣ୍ଣ ନିଷ୍କୃତା, ପୂର୍ଣ୍ଣ ଭାବରେ ସେ ସବୁ ପ୍ରକାର ପାପର ପ୍ରାୟଶ୍ଚିତ ହୋଇଗଲା। ତେଣୁ ଏ ଭକ୍ତି ମାର୍ଗ ପରୀକ୍ଷିତ ମହାରାଜଙ୍କର ସନ୍ଦେହ ଥିଲା, ତେଣୁ ସେ ଅଜାମୂଳ ପ୍ରସଙ୍ଗଟି କହିଲେ। ସେହି ପ୍ରସଙ୍ଗରେ ଏ କଥାଟି କୁହାଯାଇଛି ଯେ କ'ଣ ସଦୃଚି ନହେ ଲୋକ, ଇଏ ଯେଉଁ ପନ୍ଥା ରହିଛି କର୍ମ ମାର୍ଗରେ ଯେଉଁ ପ୍ରାୟଶ୍ଚିତ ରହିଛି, ଏଇଟା ଠିକ୍ ଭାବେ ପ୍ରାୟଶ୍ଚିତ ନୁହଁ। ପ୍ରାୟଶ୍ଚିତ କଲେ ମଧ୍ୟ ଆଜି ଛାଡ଼ି ଦେଇଥିବା ପୁଣି କାଲି ଖାଇବା, ସିଗାରେଟ୍ ଟାଣି ଦେଇଥିବା ପୁଣି ଟାଣିବା, ଏହି କର୍ମ ପ୍ରାୟଶ୍ଚିତ। ଜ୍ଞାନ ପ୍ରାୟଶ୍ଚିତକୁ କହିଲେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ ବେଣୁ ଗୁଡ଼ମ ଇବା ନଳ, ଯେମିତି ବାଉଁଶ ଗଛରେ ନିଆଁ ଲଗେଇଦେଲେ ବାଉଁଶ ପୋଡ଼ିଗଲା, କିନ୍ତୁ ପୁଣି ଯେତେବେଳେ ବର୍ଷା ହେବ ପୁଣି ବାହାରିବ ବାଉଁଶ ଗଛ। ତେଣୁ ଜ୍ଞାନ ପ୍ରାୟଶ୍ଚିତ ମଧ୍ୟ ଠିକ୍ ଭାବରେ ନୁହଁ, କିନ୍ତୁ ଭକ୍ତି ପ୍ରାୟଶ୍ଚିତ ହେଉଛି ପୂର୍ଣ୍ଣ ଶକ୍ରୁ ପୂର୍ଣ୍ଣ ଭାବରେ ସେ ପ୍ରାୟଶ୍ଚିତ ହୋଇଯିବ। ତେଣୁ ଏଇ ଶୋକଟି କହିଛନ୍ତି। ଇଏ ଜ୍ଞାନ ମାର୍ଗ ଏବଂ କର୍ମ ମାର୍ଗରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ରହିଛି, ଭକ୍ତି ମାର୍ଗରେ କିଛି ନାହିଁ, ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବ, ସମସ୍ତେ ମିଶିକିରି ଭଗବାନଙ୍କ ନାମ କୀର୍ତ୍ତନ କରିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଇଏ ଯେଉଁ କ'ଣ ଇଏ ଯେଉଁ ଭକ୍ତି ମାର୍ଗ, ଯିଏ ଆସିବ ଜଣେ ଭକ୍ତ ଆସିଲା ମାନେ ବହୁତ ଭକ୍ତର ଆନନ୍ଦ। ତେଣୁ କେମିତି ସମସ୍ତେ ଭକ୍ତ ହେବେ, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ ଭାବେ ସମସ୍ତେ କେମିତି ଭକ୍ତି ମାର୍ଗକୁ ଆସିକି ଆନନ୍ଦରେ ଜୀବନଯାପନ କରନ୍ତୁ, ଭୌତିକ ଜଗତ ପାର ହେଇଯାଆନ୍ତୁ, ଏଇଟା ହେଉଛି ଭଗବାନଙ୍କ ଇଚ୍ଛା ଏବଂ ଭକ୍ତଙ୍କର ମଧ୍ୟ ହେଇଥାଉ ସେଇଟା। ତେଣୁ ଗୋପୀନାଥ ଯେତେବେଳେ ଦେଖିଲେ ତାଙ୍କର ଶାଳପ ସାରଣ ଭଟ୍ଟାଚାର୍ଯ୍ୟ ଆଜି ଭଗବାନଙ୍କ ଶରଣରେ ଭକ୍ତ ହେଲେ, ତା ପୂର୍ବରୁ ଆଲୋଚନା ହେଉଥିଲା ନା, କୃତର୍କ କରୁଥିଲେ ସବୁ, ଭଗବାନଙ୍କୁ ଗ୍ରହଣ କରୁନଥିଲେ, ତେଣୁ ଆଜି ଯେତେବେଳେ ଭଗବାନ ଭକ୍ତ ହେଇଗଲେ କେତେ ତାଙ୍କର ଆନନ୍ଦ, ସେ କଥା କହୁଛନ୍ତି, ହରି ହରି ବୋଲି ନାଚେ ହାତ ତାଳି ଦିଆ, ସେମାନେ ହାତରେ ତାଳି ଦେଇକି ନାଚିବା କରିବା ଆରମ୍ଭ କଲେ। ଆର ଦିନ ଭଟ୍ଟାଚାର୍ଯ୍ୟ ଆଇଲା ଦର୍ଶନେ, ଜଗନ୍ନାଥ ନାଁ ଦେଖି ଆଇଲା ପ୍ରଭୁ ସ୍ଥାନେ। ତେଣୁ ଆଉ ଗୋଟେ ଦିନ ସର୍ବମ ଭଟ୍ଟାଚାର୍ଯ୍ୟ ଜଗନ୍ନାଥ ଦର୍ଶନ କରିବାକୁ ଯିବା ପୂର୍ବରୁ ପ୍ରଥମେ ଆସି ଚୈତନ୍ୟ ମହାପ୍ରଭୁଙ୍କୁ ସାକ୍ଷାତ କଲେ, ଏ ତ ସ୍ୱୟଂ ଭଗବାନ। ତେଣୁ ଦଣ୍ଡବତ କରି କହିଲ ବହୁବିଧ ସ୍ତୁତି, ଦୈନ୍ୟ କରି କହେ ନିଜ ପୂର୍ବ ଦୁର୍ମତି। ତେଣୁ ଭଗବାନ ପ୍ରଣାମ କରିକିରି ତାଙ୍କୁ ପୂର୍ବର କଥା ସବୁ କହିଲେ, ଆମର ସବୁ ପୂର୍ବ କଥା ରହିଛି, କିଭଳି ଭାବରେ ଆମେ ଥିଲୁ, ଯଦି ଏ ଘରକୁ ନ ଆସିଥାନ୍ତୁ ଆଜି ଆମର କ'ଣ ଅବସ୍ଥା ହେଇଥାନ୍ତା। ତେଣୁ ଭକ୍ତି ସାଧନ ଶ୍ରେଷ୍ଠ ସୁନିଧ୍ୟ ହେଲେ ମନ, ପ୍ରଭୁ ଉପଦେଶ କହିଲେ ନାମ ସଂକୀର୍ତ୍ତନ। ଭକ୍ତି ସାଧନ ଶ୍ରେଷ୍ଠ, କାରଣ ଭଟ୍ଟାଚାର୍ଯ୍ୟ ଚୈତନ୍ୟ ମହାପ୍ରଭୁ ପଚାରିଲେ ଭକ୍ତି ସାଧନର ସର୍ବଶ୍ରେଷ୍ଠ ମାର୍ଗ କ'ଣ, କିଭଳି ଭାବେ ସାଧ୍ୟ ସାଧନ ଯେଉଁ ରହିଛି କ'ଣ ଅନ୍ତିମ ଲକ୍ଷ୍ୟ ଏବଂ ତାର ଉପାୟ କ'ଣ। ତେଣୁ ମହାପ୍ରଭୁ କହିଲେ ନାମ ସଂକୀର୍ତ୍ତନ, ନାମ ହରେ ନାମ ହରେ ନାମ ହରେ ନାମ କେବଳମ କଳୌ ନାସ୍ତେବ 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 ଗତିରଣ୍ୟତା, ଯେଉଁଛି ବୃହତ ନାରଦ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି। ହରେ ନାମ ତିନି ଥର କୁହାଗଲା, ଏଇଟାକୁ ପରେ ସବୁ ବର୍ଣ୍ଣନା କରାଯାଇଛି, କାହିଁକି ତିନି ଥର କୁହାଗଲା, ଅନ୍ୟ ସବୁ ରହିଛି, ହରେ ନାମ କାହିଁକି ତିନି ଥର କୁହାଗଲା ଏଇଟା ସବୁ ବର୍ଣ୍ଣନା କରାଯାଇଛି। ତିନି ଥର କାହିଁକି କୁହାଗଲା, ଗୋଟେ ଥର କହିଥିଲେ ତ ହେଇଥାନ୍ତା, ତିନି ଥର କାହିଁକି କୁହାଗଲା ଏଇଟାକୁ ଚୈତନ୍ୟ ଚରିତାମୃତ ଆଦିଲୀଳା ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ'ଣ ହେଇଛି ନା, କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୋଇତେ ହୟ ସବ ଜଗତ ନିସ୍ତାର, ନାମ ମାଧ୍ୟମରେ ସବୁ ଜଗତ ନିସ୍ତାର ହେଇଯିବ। ତେଣୁ ଦାଢ଼ିଓ ଲାଗି ହରେ ନାମ ଉକ୍ତି ତିନବା, ଦୃଢ଼ତା ପ୍ରଦାନ କରିବା ପାଇଁ, କାରଣ ହରେ ନାମ କହିଲେ ଆପଣମାନେ ଚିନ୍ତା କରିଥିବେ ଆଉ କିଛି ନାମ ଥିବ, ଆଉ କ'ଣ ବିଷ୍ଣୁ କ'ଣ ବ୍ରହ୍ମାର ନାମ ବା ଶିବେର ନାମ ଏସବୁ ରହିଛି, ଅନ୍ୟ ନାମ ସବୁ ରହିଛି, ଅନେକ ନାମ ରହିଛି, ନା ନା ସେଥିପାଇଁ ତିନି ଥର କୁହାଗଲା ହରେ ନାମ ହରେ ନାମ ହରେ ନାମ, ଦାଢ଼ିଓ ଲାଗି ହରେ ନାମ ଉକ୍ତି ତିନବା। ଆଉ ପୁନଃ କହିଲେ ଏବ କୁହାଗଲା, ହରେ ନାମେଇବ ଏବ କାହିଁକି କୁହାଗଲା, ନା ଜଡ଼ ଲୋକ ବୁଝା ହେଇତେ ପୁନଃ ଏବ କାହା, ଯେଉଁମାନେ ବହୁତ ମୂର୍ଖ ସ୍ତରରେ ଅଛନ୍ତି, ଜଡ଼ ସ୍ତରରେ ଅଛନ୍ତି, ତାଙ୍କୁ ବୁଝାଇବା ପାଇଁ ଏବ କୁହାଗଲା, ହରେ ନାମ ହରେ ନାମ ନାମେଇବ। ପୁଣି କେବଳ ଶବ୍ଦ କାହିଁକି କୁହାଗଲା, ନା କେବଳ ଶବ୍ଦ ପୁନରପି ନିଶ୍ଚୟକରଣ, ତାକୁ ଦୃଢ଼ୀଭୂତ କରିବା ପାଇଁ ନିଶ୍ଚୟ, ଆଉ କୌଣସି ଉପାୟ ନାହିଁ ନିଶ୍ଚୟ କରିବା ପାଇଁ। ଏବଂ ଆଉ ଗୋଟେ କାରଣ କ'ଣ, ନା ଜ୍ଞାନ ଯୋଗ ତପ ଆଦି କର୍ମ ନିବାରଣ, ଆଉ ଯେଉଁ ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି ଜ୍ଞାନ ମାଧ୍ୟମରେ ଭଗବାନ ପାଇବା ପାଇଁ, ବା କର୍ମ ମାଧ୍ୟମରେ ବା ଯୋଗ ମାଧ୍ୟମରେ, ଜ୍ଞାନ ଯୋଗ ତପ ତପସ୍ୟା ଏସବୁ ମାଧ୍ୟମରେ ଏଇଟାକୁ ନିବାରଣ କରିବା ପାଇଁ ନିଶ୍ଚୟ କରିବା ପାଇଁ କେବଳ କୁହାଗଲା, ହରେ ନାମ ହରେ ନାମ ହରେ ନାମ ଏବ କେବଳ। ତାପରେ ସେଇଭଳି ଭାବରେ କଳୌ ନାସ୍ତେବ 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 ଗତିରଣ୍ୟଥା, ଏଇଟା କାହିଁକି କୁହାଗଲା, ନା ଅନ୍ୟଥା ଯେ ନାମ ଅନ୍ୟଥା ଯେ ମାନେ ତାହାର ନାହିଁ କେବେ ନିସ୍ତାର, ଏଇଟାକୁ ଯଦି ଗ୍ରହଣ ନ କରିବେ ତାହେଲେ ତାଙ୍କ ନିସ୍ତାର ନାହିଁ। ତେଣୁ ନାହିଁ 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 ଏ ତିନ ଏବ କାହା, ନାସ୍ତି ହେବ ନାସ୍ତି ହେବ ନାସ୍ତି, ତିନି ଥର ଏବେ ତ କୁହାଗଲା, ଯିଏ ଅନ୍ୟ ଉପାୟ ଗ୍ରହଣ କରିବ ତା'ର ନିସ୍ତାର ନାହିଁ। ଏଇଟାକୁ ସତର ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି ମହାପ୍ରଭୁ ମୋତେ ସେ କଥା କହିଲେ, ଏହି ଶ୍ଳୋକର ଅର୍ଥ ସୁନାଇଲ କରିବା ବିସ୍ତାର ଶୁଣି ଭଟ୍ଟାଚାର୍ଯ୍ୟ ମାନେ ହଇଲେ ଚମତ୍କାର। ଯେତେବେଳେ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ 1974 ମସିହାରେ ସନ୍ନ୍ୟାସ ଗ୍ରହଣ କରି ଯାଇଥିଲେ ଗୁରୁ ଗ୍ରହଣ କରିବା ପାଇଁ, ସାରା ଭାରତବର୍ଷ ବୁଲିଥିଲେ, ହିମାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେହି ସମୟରେ ବିଭିନ୍ନ ଆଶ୍ରମ ସବୁ ଯାଇଛନ୍ତି, ସବୁ ବିଭିନ୍ନ ଆଶ୍ରମରେ ସେମାନେ କହନ୍ତି ତୁମେ ଯୋଗ କର, ଧ୍ୟାନ କର, ଏସବୁ କଥା କହନ୍ତି। କିନ୍ତୁ ମହାରାଜ ଯେତେବେଳେ ତାଙ୍କୁ କହନ୍ତି ନା କଳିଯୁଗର ଯୁଗଧର୍ମ ହେଉଛି ହରିନାମ, ସେ ତାଙ୍କୁ ବିଦା କରିଦିଅନ୍ତି। ଏଇଭଳି ଯାଇ 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 ଏମିତିକି ତ ହିମାଳୟରେ ମଧ୍ୟ ସେ କିଛି ଦିନ ରହିଥିଲେ, ହିମାଳୟ ଗୁମ୍ଫାରେ ସବୁ ରହିଥିଲେ, ଏସବୁ କଥା ରହିଛି। ତେଣୁ ତାପରେ ଯେତେବେଳେ ବୃନ୍ଦାବନକୁ ଆସିଲେ, ପ୍ରଭୁପାଦ ମହାରାଜ ସୌଭାଗ୍ୟବଶତଃ ସେଠି ଥିଲେ, 1974 ମସିହାର କଥା। ତେଣୁ ସେଇଠି ତାଙ୍କ ସହ ଦେଖା ହେଲା, ଯେତେବେଳେ ଦେଖା ହେଲା ତାଙ୍କୁ ଦେଖିକିରି ସେ ଆଶ୍ରମ ଦେଖିକିରି ସେ ଆନନ୍ଦ ପ୍ରାପ୍ତ ହେଲେ, କାରଣ ସବୁ ଫରେନର୍ ମାନେ ସବୁ ରହିଛନ୍ତି, ଲଣ୍ଡିତ ମସ୍ତକ ତିଳକ ଇତ୍ୟାଦି କରିଛନ୍ତି, ଜପ କରୁଛନ୍ତି। ତେଣୁ ଦେଖିକିରି ସେ ଆନନ୍ଦିତ ହୋଇଗଲେ, କହିଲେ ଏଇଠି ମୋର ଗୁରୁ ମୁଁ ପ୍ରାପ୍ତ ହେବି। ତେଣୁ ପ୍ରଭୁପାଦଙ୍କ ସହିତ ଯେତେବେଳେ ଦେଖା ହେଲା, ସେତେବେଳେ ପ୍ରଭୁପାଦ ମହାରାଜ ପ୍ରଥମ ଦେଖା ତାଙ୍କୁ କହିଲେ, ହାଭ୍ ୟୁ ଟେକେନ୍ ସନ୍ନ୍ୟାସ? ସେ କହିଲେ ନା, ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ। ତେଣୁ ଏଇଭଳି ଭାବରେ ଗୁରୁ ଶିଷ୍ୟଙ୍କର ମିଳନ, ଏସବୁ କଥା ରହିଛି। ତେଣୁ କଳିଯୁଗରେ ଯେଉଁ ଯଦିଓ ଯୁଗ ଧର୍ମ ହେଉଛି ଭଗବାନଙ୍କ ନା, କିନ୍ତୁ ତଥାପି ବହୁତ ସଂସ୍ଥା ଅଛନ୍ତି ସେମାନଙ୍କ ନା ଏଇଟା ନୁହଁ, ସବୁ ଯୋଗ କର, ତପସ୍ୟା କର, ଏସବୁ ସବୁ କହିବେ। ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ମହାରାଜ କହନ୍ତି, ଇଏ ହେଉଛି କ'ଣ କହନ୍ତି, ଇଏ କହୁଛନ୍ତି ଇଏ ଯଦିଓ ମେଡ଼ିସିନ, ଏଇଟା ମଧ୍ୟ ଔଷଧ, କିନ୍ତୁ ଟାଇମ୍ ଏକ୍ସପାୟାର୍ଡ଼, ଟାଇମ୍ ସରିଗଲା ତାର। ତେଣୁ ସେ ସତ୍ୟଯୁଗରେ ଥିଲା, ସତ୍କୃତି ଧାୟତେ ବିଷ୍ଣୁ, ସତ୍ୟଯୁଗରେ ଭଗବାନଙ୍କ ଧ୍ୟାନ କରୁଥିଲେ। ତୃତୀୟାଦୃତ ମକ୍ଷେଇ, ତୃତୀୟାଦୃତ ଭଗବାନ ରାମଚନ୍ଦ୍ର ଆସିଥିଲେ, ସେ ସମୟରେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ଦ୍ୱାପରେ ପରିଚର୍ଯ୍ୟାୟାମ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଯେତେବେଳେ ଥିଲେ ସେ ସମୟରେ ମନ୍ଦିର ଅର୍ଚ୍ଚନା ଇତ୍ୟାଦି ସବୁ ଥିଲା, କିନ୍ତୁ କଳୁତ ଧରି କୀର୍ତ୍ତନ। କଳିଯୁଗରେ ଉପାୟ ହେଉଛି ଭଗବାନ ନାମ କୀର୍ତ୍ତନ, ଅନ୍ୟ କୌଣସି ଉପାୟ ନାହିଁ। ଏହିଭଳି ଭାବରେ ଯେଉଁ କହିଲେ ମହାପ୍ରଭୁ, ଏକ ଶ୍ଳୋକର ଅର୍ଥ ଶୁଣାଇଲା, ଏହି ଶ୍ଳୋକର ଅର୍ଥ, ଏଇ ହରନାମ ଶ୍ଳୋକର ଅର୍ଥକୁ ବିସ୍ତାର ଭାବରେ କହିକିରି ଶୁନି ଭଟ୍ଟାଚାର୍ଯ୍ୟ ମାନେ ହଇଲ ଚମତ୍କାର। ସେ ଏତେ ଶାସ୍ତ୍ର ପଢ଼ିଛନ୍ତି, ସବୁ କରିଛନ୍ତି, ସେ ଶାସ୍ତ୍ରରେ ମଧ୍ୟ ଏସବୁ କଥା ରହିଛି, ଧାୟତି ବିଷ୍ଣୁ ସେ କ'ଣ ଜାଣିନାହାନ୍ତି କି, ଶାସ୍ତ୍ରରେ ସବୁ ସବୁ କଥା ରହିଛି ଶାସ୍ତ୍ରରେ, କିନ୍ତୁ କଳିଯୁଗ ପାଇଁ ଯେ ଏଇଟା ପ୍ରକୃତ ଉପାୟ ସେଇଟା ସେ ଜାଣିନଥିଲେ। ତେଣୁ ବହୁତ ଚମତ୍କାର ହେଲେ, ବହୁତ ଆନନ୍ଦିତ ହେଲେ। ତେଣୁ ଗୋପୀନାଥ ଆଚାର୍ଯ୍ୟ ବୋଲେ, ଆମେ ପୂର୍ବେ ଯେ କହିଲ ସୁନ ଭଟ୍ଟାଚାର୍ଯ୍ୟ ତୁମର ସହିତ ହଇଲ, ଗୋପୀନାଥ ଆଚାର୍ଯ୍ୟ କହିଲେ, ମୁଁ ତୁମକୁ କହୁଥିଲି ସେ କଥା, ଭଗବାନ କୃପା ପ୍ରାପ୍ତ ହେଲେ ଯାଇକିରି ଏଇଟା ତୁମେ ତାଙ୍କର ତୁମେ ଜାଣିବ ଭଗବାନ ବୋଲି, ନହେଲେ ଜାଣିପାରିବ ନାହିଁ। ତେଣୁ ଆଜି ତୁମର ସେଇଟା ହେଲା, କୃପା ପ୍ରାପ୍ତ ହେଲା। ଭଟ୍ଟାଚାର୍ଯ୍ୟ କହେ ତାହାରେ କରି ନମସ୍କାର, ତୁମର ସମ୍ବନ୍ଧ ପ୍ରଭୁ କୃପା କହିଲେ ମୋର, ତୁମ ନମସ୍କାର କରି କହିଲେ ତୁମର ସମ୍ବନ୍ଧରେ ମହାପ୍ରଭୁ ଆମକୁ ମୋତେ କୃପା କଲେ। ଭଗବାନଙ୍କର ଭକ୍ତମାନେ, ଭକ୍ତମାନେ ଯେ ଭଗବାନ ଖାଲି ପ୍ରିୟ ତା ନୁହଁ, ଭକ୍ତ ଭକ୍ତ ହିଁ ଭକ୍ତଜନ ପ୍ରିୟ। ମୁଁ କାଲି କହିଥିଲି ଶ୍ଳୋକଟି, ହଁ ଭକ୍ତ ପରାଧୀନ ୟଶତନ୍ତ୍ର ହିବ ଦ୍ୱିଜ ସାଧୁ ବିଗ୍ରସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ଦୁର୍ବାସନ କହୁଛନ୍ତି ଭଗବାନ, ମୋର ଯେ ଭକ୍ତ ଖାଲି ମୁଁ ଭକ୍ତ ମୋର ପ୍ରିୟ ତା ନୁହଁ, ମୁଁ ତା ଅଧୀନ ହେଇଯା, ଆମ ଭକ୍ତ ପରାଧୀନ ହି ନିଶ୍ଚିନ୍ତ ଭାବ ଅସ୍ୱତନ୍ତ୍ର, ମୋର ସ୍ୱତନ୍ତ୍ରତା ନାହିଁ, କାରଣ ସେ ସୁଦର୍ଶନ ଚକ୍ର ହେଉଛି ଭଗବାନଙ୍କର। ଦୁର୍ବାସନ ଚିନ୍ତା କରୁଥିଲେ, ପ୍ରଭୁ ଆପଣଙ୍କର ଚକ୍ର, ଆପଣ ତ ମନା କରିଦେଲେ ସେ ତ ରହିଯିବ ଆଉ କ'ଣ, ନା ନା ମୁଁ ସ୍ୱତନ୍ତ୍ର ନୁହଁ, ଅସ୍ୱତନ୍ତ୍ର ଇବ ସତ ଇବ ହେଳି, କାରଣ ମୁଁ ମୋର ଭକ୍ତ ପରାଧୀନ ରହିଥାନ୍ତି ରହିଥାଏ ସାଧବୀ ଗ୍ରସ୍ତ ହୃଦୟ, ମୋର ହୃଦୟକୁ ସେ ବନ୍ଦୀ କରିଦେଇଛି, ମୋତେ ତା ହୃଦୟରେ ବନ୍ଦୀ କରିଦେଇଛି, ତେଣୁ ଭକ୍ତିର ଭକ୍ତ ଜନ ପ୍ରିୟ, ଖାଲି ଯେ ଭକ୍ତ ମୋର ପ୍ରିୟ ତା ନୁହଁ, ତାଙ୍କର ଜନ ପିଲା ଛୁଆ ଇତ୍ୟାଦି ସମସ୍ତେ ମୋର ପ୍ରିୟ, ଭକ୍ତି ଜନ ପ୍ରିୟ। ଏମିତିକି ମହାପ୍ରଭୁ କହିଲେ ତମ ଗୃହର କୁକୁର ବିଲେଇ ମଧ୍ୟ ମୋର ସେମାନେ ଉଦ୍ଧାର ପାଇବେ, କୁକୁର ବିଲେଇ ମଧ୍ୟ ଶିବାସ ଠାକୁରଙ୍କୁ କହିଲେ ଏ କଥା, ଏସବୁ ରହିଛି। ତେଣୁ କୌଶଳ ଭଟ୍ଟାଚାର୍ଯ୍ୟ, ତମର ସମ୍ବନ୍ଧରେ ଭଗବାନ ମୋତେ କୃପା କଲେ, ତୁମି ମହାଭାଗବତ ଆମି ତର୍କ ଅନ୍ଧେ, ପ୍ରଭୁ କୃପା କହିଲେ ମୋର, କହିଲେ ମୋରେ ତୁମର ସମ୍ବନ୍ଧେ, ପ୍ରଭୁ ମୁଁ ତୁମର ଶଳା ହେବି, ଶାଳକ ହେବି, ସେଥିପାଇଁ ମହାପ୍ରଭୁ ମଧ୍ୟ ଭଗବାନ ଚୈତନ୍ୟ ମହାପ୍ରଭୁ ମୋତେ କୃପା କଲେ। ବିନୟ ଶୁଣି ତୁଷ୍ଟେ ପ୍ରଭୁ କହିଲ ଆଲିଙ୍ଗନ, କହିଲ ଜାୟା କର ଈଶ୍ୱର ଦର୍ଶନ। ତେଣୁ ମହାପ୍ରଭୁ ଏ ବିନୟତା ଆସିବ, ଭକ୍ତି ଜଣେ କରୁଛି ମାନେ ତାହାର ବିନୟତା ଆସିବ, କାରଣ କହିଗଲ ନା ବାସୁଦେବେ ଭଗବତୀ ଭକ୍ତି ଯୋଗ ପ୍ରେରିତ ଜନୈତି ଆସୁବେ ରାଜ୍ୟମ ଜ୍ଞାନ ଦାହିତିକ। ଏବଂ ଏଇଟାରେ ଏଇଟା କହିଲେ ବୈରାଗ୍ୟ କୁହାଗଲା, ବିନୟଟା କେଉଁଠି କୁହାଯାଇଛି ଭଗବତ ଗୀତାରେ କୁହାଗଲା ଯେ ବିଦ୍ୟା ବିନୟ ସମ୍ପନ୍ନୀ, ଯେଉଁମାନେ ଭଗବତ ଜ୍ଞାନ ପ୍ରାପ୍ତ ହେବେ ସେମାନେ ବିନୟତା ପ୍ରାପ୍ତ ହେବେ। ବିଦ୍ୟା ବଧୁ ଜୀବନ, ବଧୁ ଜୀବନ କହିଲେ ବିନୟ, ବିନୟ ଭାବ। ତେଣୁ ଏଇ ବିନୟ ଦେଖିକରି ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କଲେ, ଆଲିଙ୍ଗନ କହିଲେ କହିଲ ଯାହା କର ଈଶ୍ୱର ଦର୍ଶନ, ଈଶ୍ୱର ଦର୍ଶନ ତ କଲେ ଆଉ ଥରେ ପୁଣି କ'ଣ କରିବେ, କିନ୍ତୁ କହିଲେ ତୁମେ ଯାହା ଈଶ୍ୱର ଦର୍ଶନ କର, ଜଗନ୍ନାଥଙ୍କ ଦର୍ଶନ କର। ଜଗଦାନନ୍ଦ ଦାମୋଦର ଦୁଇ ସଙ୍ଗେ ଲୟା, ଘରେ ଆଇଲ ଭଟ୍ଟାଚାର୍ଯ୍ୟ ଜଗନ୍ନାଥ ଦେଖିବା। ତେଣୁ ମହାପ୍ରଭୁଙ୍କର ଯେଉଁ ପାର୍ଷଦମାନେ ଥିଲେ ଜଗଦାନନ୍ଦ ଦାମୋଦର, ଏମାନଙ୍କୁ ନେଇକରି ଘରେ ଭଟ୍ଟାଚାର୍ଯ୍ୟ ଦର୍ଶନ କରିକିରି ନିଜ ଘର ଗୃହକୁ ଆସିଲେ, ଏବଂ ଉତ୍ତମ ଉତ୍ତମ ପ୍ରସାଦ ବହୁତ ଆଣିଲା, ନିଜ ବିପ୍ର ହାତେ ଦୁଇ ଜଣା ସଙ୍ଗେ ଦିଲା। ତେଣୁ ତାଙ୍କ ସହିତ ଜଗଦାନନ୍ଦ ଏବଂ ଦାମୋଦରଙ୍କ ସହିତ ବହୁତ ମହାପ୍ରସାଦ ସବୁ ଆଣିଲେ, ଛପନ ଭୋଗ ଇତ୍ୟାଦି ସବୁ ଯେଉଁ ରହିଛି ଜଗନ୍ନାଥ ପ୍ରସାଦ ସବୁ ଆଣିକରି ନିଜ ବିପ୍ର ହାତେ ନିଜ ତାଙ୍କର ପୂଜାରୀ ଯିଏ ରହିଛନ୍ତି ତା ଛଡ଼ା ଆଉ ଦୁଇ ଜଣ ସଙ୍ଗ ଲୋକ ଦେଇକରି ପଠାଇଲେ, ବହୁତ ପ୍ରସାଦ ପଠାଇଲେ। ଯେଉଁ ପୁରୀରେ ଫେମସ୍ ସବୁ ଧରିକିରି କାଚିଆ ଧରିକି ସବୁ ଚାଲିବେ, ମୁଣ୍ଡରେ ଧରିକି ଚାଲିବେ ବୋଝ, ଜଗନ୍ନାଥ ବୋଝ ବୁଝୁଛି, କେତେ ତାଙ୍କର ଭାଗ୍ୟ ଜଗନ୍ନାଥଙ୍କର ବୋଝ ବୁଝୁ, ମହାପ୍ରସାଦ ବୁଝୁ ବୁଝୁ କ'ଣ ବୁହାଉଛନ୍ତି ସବୁବେଳେ, ପ୍ରତିଦିନ ବୁହାଉଛନ୍ତି, କେତେ ଭାଗ୍ୟ ସେ ମହାପ୍ରସାଦ, ମହାପ୍ରସାଦ ଗୋବିନ୍ଦ ଭଗବାନ ସେ ମୋ ମୁଣ୍ଡରେ ଧାରଣ କରୁଛନ୍ତି। ତେଣୁ ନିଜ କୃତ ଦୁଇ ଶ୍ଲୋକ ଲିଖିଆ ତାଳ ପାତେ ପ୍ରଭୁ କେ ଦିହ ବୋଲି ଦିଲ ଜଗଦାନନ୍ଦ ହାତେ, ମହାପ୍ରଭୁଙ୍କ ଉପରେ ମହାପ୍ରଭୁଙ୍କ ସାଙ୍ଗରେ ମହାପ୍ରଭୁଙ୍କ ବିଷୟରେ ଆଉ ଦୁଇଟି ଶ୍ଲୋକ ଲେଖିଲେ, ସ୍ତୁତି ବର୍ଣ୍ଣନା କଲେ, ପ୍ରସିଦ୍ଧ ସ୍ତୁତି ରହିଛି। ତେଣୁ ଜଗଦାନନ୍ଦଙ୍କୁ କହିଲେ ଏଇଟାକୁ ପ୍ରଭୁଙ୍କ ଦେବ, କହିକିରି ପଠାଇଲେ। ପ୍ରଭୁ ସ୍ଥାନେ ଆଇଲା ଦୁହେଁ ପ୍ରସାଦ ପାତ୍ରୀ ଲୟା, ମୁକୁନ୍ଦ ଦତ୍ତ ପତ୍ର ନୀଲ ତାର ହାତେ ପାଇଲା। ତେଣୁ ଜଗଦାନନ୍ଦ ଠୁ ମୁକୁନ୍ଦ ଦତ୍ତ ନେଲେ, ସେ ପତ୍ରିକୁ ନେଲେ, କ'ଣ ଲେଖିଛନ୍ତି ଦେଖିବା ବୋଲି କାଳପତ୍ରରେ ଲେଖିକି ଦେଲେ, ଦେଖିଲେ ଦୁଇ ଶ୍ଲୋକ ବାହିର ଭିତେ ଲିଖିଆ ରଖିଲ ତେବେ ଜଗଦାନନ୍ଦ ପତ୍ରୀ ପ୍ରଭୁକେ ଦିଆଦିଲ। ମୁକୁନ୍ଦ ଦତ୍ତ ଉକ୍ତ ଶ୍ଲୋକ ଦୁଇଟିକୁ ପ୍ରକୋଷ୍ଠର ବାହାର କାନ୍ଥରେ ଲେଖି ରଖିଲେ, ମହାପ୍ରଭୁଙ୍କର ଗୃହ ପ୍ରବେଶ ପୂର୍ବରୁ ବାହାର କାନ୍ଥରେ ଲେଖିଦେଲେ, ତା କଡ଼େଇକି କେଉଁଥିରେ ଗୋଟେ ଲେଖିଦେଲେ, ଲେଖିକିରି ଜଗଦାନନ୍ଦକୁ ପୁଣି ପଠାଇଦେଲେ, ସେ ପତ୍ରଟି ଦେଇଦେଲେ, ଦେଇକରି ଚୈତନ୍ୟ ମହାପ୍ରଭୁ ତାକୁ ସେ ଦେଲେ। ପ୍ରଭୁ ଯେତେବେଳେ ଦେଖିଲେ ଶ୍ଳୋକ ପଢ଼ି ପତ୍ର ଛିଣ୍ଡିଆ ଫେରିଲା, ମହାପ୍ରଭୁ ତାଙ୍କର ଗୁଣଗାନ କରାଯାଉଛି, ସିଏ ଆଉ ସେଇଟାକୁ ଦେଖେଇବେ କାହାକୁ, ଆମେ ଯେତେବେଳେ ପ୍ରକାଶ କରିଥାଉ ନିଜ ଦେଖ ଲେଖା ହେଇଛି ଭଗବାନ ବୈରାଗ୍ୟ ବି ଯାଇଛି, ସେ ଶ୍ଲୋକଟି ଅଛି। ପ୍ରଭୁ ଶ୍ଲୋକ ପଢ଼ି ପତ୍ର ଛିଣ୍ଡିଆ ଫେରିଲ, ଭିତ୍ତିଏ ଦେଖି ଭକ୍ତ ସବୁ ଶ୍ଲୋକ କଣ୍ଠେ କହିଲ। ତେଣୁ ମହାପ୍ରଭୁ ଯେତେବେଳେ ଦେଖିଲେ ପଢ଼ିଦେଲେ ତାକୁ ଚିରିଦେଲେ, ସେଟାକୁ ପତ୍ରକୁ ଚିରିଦେଲେ, ମାତ୍ର ସମସ୍ତ ଭକ୍ତ ବାହାର କାନ୍ଥରେ ଲେଖାଯାଇଥିବା ସେ ଶ୍ଲୋକ ପଢ଼ି ମୁଖସ୍ଥ କରିଦେଇଥିଲେ, ଆମେ ମଧ୍ୟ ମୁଖସ୍ଥ କରିବା ଏ ଶ୍ଲୋକ ଦୁଇଟି, କ'ଣ କ'ଣ ସେ ଶ୍ଲୋକ ଦୁଇଟି, ବୈରାଗ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେକଂ ପୁରୁଷ ପୁରାଣ श्रीकृष्ण चैतन्य शरीरधारी कृपाम्बुदीर्घा तमाम प्रपद्ये। भगवान वसुद स्वयं भगवान वैराग विद्या तांकर विद्या होची श्रेष्ठ विद्या सेटा हूँ वैराग्य एवं निज भक्ति योग वैराग्य विद्या को प्रदान प्रदर्शन करसंदि एवं भक्ति योग माध्यम प्रदान शिक्षार्थम एकम एटा शिक्षा पई पुरुष पुराण से पुरुष पुराण पुरुष से कृष्ण श्री कृष्ण चैतन्य शरीरधारी वर्तमान श्री कृष्ण चैतन्य रूप रे आसंदि कृपाम्बुधिर ये कि कृपार सागर अंबुधि तेणु जह से कृपाम्बुधि को कृपार सागर को मु तमाम प्रपद्ये मुंकर शरण से गली मुंकर प्रपद्ये आत्मनिवेदन करुच्ची प्रपद्ये। तेणु आ गोटे श्लोक होती कौन ना काला नष्ट भक्ति योगं निजं जह प्रादुष्कर्तुं कृष्ण चैतन्य नामा आवर आविर्भूतस्तस्य पदारविन्दे गाढं गाढं लियतां चित्तभृङ्ग। कालरे नष्ट होइतला माँ जेतेबेले कपिलदेव भगवान को दौले माँ को दौले ज्ञान से कथा कही सब काल नष्ट हो जाए भगवती गीतार मत भगवान जो दे सकाल नियमता जो नष्ट करता ये काल ये रही सब कुछ नष्ट करदेव तेणु ये मत से कहले सर्वपट काला नष्ट भक्ति योग निजं जह ये भक्ति योग काल द्वारा नष्ट हो जाता भगवान के भक्ति करा तेणु चैतन्य महाप्रभु वर्तमान भक्ति योग प्राचीन पद्धति शिक्षा देवाक जे श्रीकृष्ण चैतन्य महाप्रभु रूप में वर्तमान आविर्भूत होती से ही परम पुरुष भगवान पाद पद्म मोर मधुमक्षिका रूपी चेतना आश्रय ग्रहण करू मधु जमी फूल मधु संग्रह करे मधुमक्खी से भाई भाव में मुदपद्म मधु को ग्रहण करी काल प्रभाव में यह पद्धति अवलुप्त प्राय हो जाता काल प्रभाव में यह भक्ति जोग नष्ट हो जाता पूर्व महाप्रभु लीला शुणा सबू देवादेवी चलिए पूजा भूत प्रत्येक से पूजा करते भगवान पूजा भी भावुले तेणु अद्वैताचार्य बहुत मन दुख से भगवान को आह्वान करुले तेणु भगवान आसिले एणु यही भाव दुई श्लोक भक्त कंठे रत्नाहार सार्वभौमेर कीर्ति घोष ढक्का बाका यही भाव सार्वभौम कीर्ति व्यापीगला यही भाव सुंदर श्लोक सब रचना कर सार्वभौम हैला प्रभुर भक्त एकतान महाप्रभु सेवा बिना नहीं जाने आन तेणु सार्वभौम भट्टाचार्य महाप्रभुर श्रेष्ठ भक्त हो गले एवं महाप्रभु सेवा कथा आउ कि जानती ना श्रीकृष्ण चैतन्य सचिश्रुत गुण धाम यही ध्यान यही जप लय यही नाम तर गोटे ध्यान गोटे जप गोटे नाम श्रीकृष्ण चैतन्य सचिश्रुत गुण धाम श्रीकृष्ण चैतन्य सचिश्रुत गुण धाम सचिश्रुत तेणु यही भाव महाप्रभु से रही थे एक दिन सार्वभौम प्रभु आगे आईला नमस्कार कर श्लोक पढ़ते लगला गोटे दिन कथा बहुत कथा रही के सब वर्णना करपोर्टाट कथ सब वर्णना करोटे दिन सार्वभौम आसिक महाप्रभु आगे नमस्कार करें श्लोक पाठ कले कौन से श्लोक भागवतर ब्रह्मस्तवे श्लोक पढ़ला श्लोक शेष दुई अक्षर पाठ फिर ये दशम स्कंद चौदह अध्याय ब्रह्मा जो क्षमा प्रार्थना कर भगवान को चोरी करते बोली से श्लोक से अध्याय ब्रह्मस्तव ब्रह्मस्तव को पाठ कले चौदह अध्याय किंतु शेष दुई अक्षर जो रही गोटे श्लोक रही कौन से श्लोक से हूँ तत्यनुकंपा ये श्लोक भी जो पढ़ले तार लास्ट जो दुई अक्षर रही परिवर्तन कर कौन भक्ति योग सदाय भाग भक्ति मुक्तिपद सदाय भाग रही तत्यनुकंपा सुसमीक्षमाण भुजान एवात्म विपाक हृदभाग पूर्वीर्दन नमस्ते जीवे तो जो भक्ति पद सदाय भाग चेंज कर दे मुक्ति पद सदाय भाग किंतु कहे भक्ति पद सदाय भाग ତେଣୁ ଏ ଶ୍ଳୋକଟି ଯେତେବେଳେ ପାଠ କଲେ ତତ୍ୟାନୁକମ୍ପା, ଇଏ ବହୁତ ସୁନ୍ଦର ଶ୍ଳୋକ, ବ୍ରହ୍ମା ଏଇଟା କହିଛନ୍ତି ଆମ ପାଇଁ ସାଧକ ଭକ୍ତମାନଙ୍କ ପାଇଁ ଏଇଟା ବହୁତ ଉପହାଦେୟ ଶ୍ଳୋକ। ଇଏ ଭଗବାନ ଆମେ ଯେତେବେଳେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆସୁଛି ସେଇଟାକୁ ଆମେ ଏଇଭଳି ଭାବରେ ଚିନ୍ତା କରିବା, ତତେ ଅନୁକମ୍ପା ସେଇଟା ହେଉଛି, ତତ୍ ହେଉଛି ସେଇଟା କ'ଣ ନା ତେ ଅନୁକମ୍ପା, ଏ ଭଗବାନଙ୍କ କୃପା ଭୁଞ୍ଜ ସୁସମୀକ୍ଷା ମାଣ। ଯଦି ଠିକ୍ ଭାବରେ ଆମେ ବିଚାର କରିବା, ସୁନ୍ଦର ଭାବରେ ଆମେ ସମୀକ୍ଷା କରିବା, ବିଚାର କରିବା, ତାହେଲେ ଏଇଟା ଜାଣିବା ଭୁଞ୍ଜାନ ଏବାତ୍ମକୃତ ବିପାକମ, ଆମେ ଯେଉଁ ଦୁଃଖ ପାଉଛେ ଏଇଟା ଆମେ ଯେଉଁ ଆତ୍ମକୃତମ, ଆମେ ଯେଉଁ ପାପ କରିଛେ ତାର ଫଳ ଆମେ ପ୍ରାପ୍ତ ହେଉଛେ, ଭୁଞ୍ଜାନ ଏବାତ୍ମକୃତ ବିପାକମ। ତେଣୁ ଏହିଭଳି ଭାବରେ ହୃଦ୍ ଭାଗ ବପୁର ଭିର କାୟ ମନ ବାକ୍ୟରେ, ହୃଦ୍ ଭାଗ ବପୁର ଭିର ବିଦଧନ ନମସ୍ତେ, ଏଇଭଳି ଭାବରେ ଧାରଣ କରିକିରି ଯଦି ଆମେ ଭଗବାନଙ୍କର ନମସ୍ତେ ନମସ୍ତେ କହିଲେ ଭଗବାନ ପ୍ରଣାମ କରିବା, ଭଗବାନ କୃପା, ଭଗବାନ ନମସ୍ତେ, ଜୀବିତ ଯେଉଁ ଭକ୍ତି ଭକ୍ତିପଦେ ସଦାୟ ଭାବ, ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରିବେ ସେମାନେ ଭକ୍ତିପଦ ପ୍ରାପ୍ତ ହେବା ପାଇଁ ଦାୟଭାଗ ହେବେ, ଉତ୍ତରାଧିକାରୀ ହେବେ। ଯେମିତି ପିତାଙ୍କ ଧନରେ ପୁତ୍ରର ଅଧିକାରୀ, ସେହିଭଳି ଭାବରେ ଜଣେ ଏହିଭଳି ଭାବରେ ଯଦି ଜୀବନଯାପନ କରିବ ତାହେଲେ ସେ ଭକ୍ତିପଦରେ ଅଧିକାରୀ ହେବ, ଭକ୍ତିପଦ ସଦାୟ ଭାଗ। କିନ୍ତୁ ମୂଳ ଶ୍ଳୋକ ହେଉଛି ମୁକ୍ତିପଦେ, ମୁକ୍ତି ପ୍ରାପ୍ତ ହେବା ପାଇଁ ସେ ହକଦାର ହେବେ। କିନ୍ତୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ କହିଲେ ନା ଭକ୍ତିପଦେ, ପ୍ରଭୁ କହେ ମୁକ୍ତିପଦେ ଏହା ପାଠ ହୟ, ଭକ୍ତିପଦେ କେନେ ପଢ଼ କିତମାର ଆଶ୍ରୟ ଆଶୟ, କ'ଣ ପାଇଁ ଏଇଟା କହିଲ? ମୂଳ ଶ୍ଳୋକ ତ ଭଗବାନ କ'ଣ ନ ଜାଣନ୍ତି, ସିଏ ତ ରଚନା କରିଛନ୍ତି ସବୁ, ଭାଗବତଙ୍କୁ ସବୁକିଛି ରଚନା କରିଛନ୍ତି ସିଏ, ତେଣୁ ସେ କହିଲେ ମୂଳ ଶ୍ଳୋକ ହେଉଛି ମୁକ୍ତିପଦେ, ତୁମେ କାହିଁକି ପରିବର୍ତ୍ତନ କଲ, ଭକ୍ତିପଦ ବୋଲି କାହିଁକି କହିଲ, ତୁମର କ'ଣ ହୃଦୟରେ କ'ଣ କଥା ରହିଛି, ଆଶୟ କ'ଣ ଅଛି? ଭଟ୍ଟାଚାର୍ଯ୍ୟ କହେ ଭକ୍ତି ସମ ନହେଁ ମୁକ୍ତି ଫଳ, ଭଗବତ ଭକ୍ତି ବିମୁଖେର ଦଣ୍ଡ କେବଳ। ଯେଉଁମାନେ କହିଲେ ଭଟ୍ଟାଚାର୍ଯ୍ୟ କହିଲେ ଭକ୍ତି ସହିତ ମୁକ୍ତି ସମାନ ନୁହଁ, ତେଣୁ ଭଗବତ ଭକ୍ତି ବିମୁଖେର, ଯେଉଁମାନେ ଭକ୍ତିର ବିମୁଖ ସେମାନଙ୍କର ଏଇଟା ହେଉଛି ମୁକ୍ତି, ହେଉଛି ଗୋଟେ ଦଣ୍ଡ, ଦଣ୍ଡ କେବଳ, ଖାଲି ଦଣ୍ଡ ନୁହଁ ଦଣ୍ଡ କେବଳ ଦଣ୍ଡ। ଏଇଟା ପ୍ରଭୁପାଦ ଭାଗବତ କହିଛନ୍ତି ବ୍ରହ୍ମାଣ୍ଡ ପୁରାଣରେ ଗୋଟେ କଥା ରହିଛି, ସିଦ୍ଧ ଲୋକସ୍ତୁ ତମ ସହ ପାର ଯତ୍ର ବସନ୍ତି ହି ସିଦ୍ଧା ବ୍ରହ୍ମ ସୁଖମଗ୍ନା ଦୈତ୍ୟାଶ ହରିଣା ହତା। ଯେଉଁମାନେ ଦୈତ୍ୟମାନେ ଯେଉଁମାନେ ହରିଣା ହତା ଭଗବାନ ଯାକୁ ହତ୍ୟା କରନ୍ତି, ସେମାନେ ସିଦ୍ଧ ଲୋକର ଉପରେ ତମସ ପାରେ ଯେତେ ବସନ୍ତି ହି ବ୍ରହ୍ମସୁଖେ ମଗ୍ନା, ସେମାନେ ବ୍ରହ୍ମସୁଖରେ ରହନ୍ତି। ଯେଉଁ ଅସୁରମାନଙ୍କୁ ଭଗବାନ ହତ୍ୟା କରନ୍ତି ସେମାନେ ସେଇ ବ୍ରହ୍ମ ପ୍ରାପ୍ତ ହୁଅନ୍ତି, ବ୍ରହ୍ମ ସାହାଯ୍ୟ ପ୍ରାପ୍ତ ହୁଅନ୍ତି, ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି। ଦଣ୍ଡ ତାଙ୍କୁ ଦିଆଯାଏ ଭଗବାନ ତାଙ୍କୁ ହତ୍ୟା କଲେ, କିନ୍ତୁ ସେ ସେଠି ଗଲେ। ତେଣୁ ଭକ୍ତମାନେ ଏ ମୁକ୍ତିକୁ ଚାହାନ୍ତି ନାହିଁ। କୃଷ୍ଣର ବିଗ୍ରହ ଯେଇ ସତ୍ୟ ନାହିଁ ମାନେ, ଯେଇ ନିନ୍ଦା ଯୁଦ୍ଧାଧିକ କରେ ତାର ସନେ, ସେଇ ଦୁଇର ଦଣ୍ଡ ହଏ ବ୍ରହ୍ମ ସାହାଯ୍ୟ ମୁକ୍ତି, ତାର ମୁକ୍ତି ଫଳ ନହେଁ ଯେଇ କରେ ଭକ୍ତି। ଯେଉଁମାନେ କୃଷ୍ଣର ବିଗ୍ରହକୁ ସତ୍ୟ ବୋଲି ଭାବନ୍ତି ନାହିଁ, ସେ ଭାବନ୍ତି ଇଏ କ'ଣ, ଇଏ ହେଉଛି ମାଇକ ବିଗ୍ରହ, କୃଷ୍ଣର ବିଗ୍ରହ ଭଗବାନଙ୍କ ଇଏ କେଉଁ କାଠରେ ତିଆରି, କେଉଁ ମୂର୍ତ୍ତିରେ ତିଆରି, ଏସବୁ ଯେଉଁ ରହିଛି ଏମାନେ ସବୁ ପାଷଣ୍ଡି। ଏବଂ ନିନ୍ଦା ଯୁଦ୍ଧାଧିକ କରେ ତାର ସନେ, ଭଗବାନ ସହିତ ନିନ୍ଦା, ଯେମିତି ଶିଶୁପାଳ ଦନ୍ତବକ୍ର ଏମାନେ ବହୁତ ରାଜା ନିନ୍ଦା କରୁଥିଲେ ଭଗବାନଙ୍କୁ, ନିନ୍ଦା କରୁଥିଲେ ବହୁତ ରାଜା, ଏବଂ ଅନେକ ମଧ୍ୟ ଯୁଦ୍ଧ କରୁଥିଲେ ଭଗବାନ ସହିତ, ଯେମିତି ଜରାସନ୍ଧ ଏବଂ ଅନ୍ୟମାନେ ଅନ୍ୟ ରାଜାମାନେ ବହୁତ ରାଜା ଭଗବାନ ସହିତ ଯୁଦ୍ଧ କରିଥିଲେ। ତେଣୁ ଭଗବାନ ସହିତ ଯେଉଁମାନେ ଯୁଦ୍ଧ କରନ୍ତି ସେମାନେ ସେଇ ଦୁଇର ଦଣ୍ଡ ହଏ ବ୍ରହ୍ମ ସାହାଯ୍ୟ ମୁକ୍ତି, ତେଣୁ ତାଙ୍କ ପାଇଁ ଦଣ୍ଡ ହେଉଛି ସେମାନେ ମୁକ୍ତି ପାଇଯିବେ, ଭୌତିକ ଜଗତରୁ ଉଦ୍ଧାର ପାଇଯିବେ ମୁକ୍ତି, ତାହାର ମୁକ୍ତି ଫଳ ନହେଁ ଯେଇ କରେ ଭକ୍ତି, ଯେ ଭଗବାନ ଭକ୍ତି କରିବ ସିଏ ଆଉ କ'ଣ ମୁକ୍ତି ପାଇବ, ସେ ତ ଯେଉଁମାନେ ଭକ୍ତି ନ କରିକି ପାଇଯାଉଛନ୍ତି ସେଇଟା, ଆଉ ଭକ୍ତି କଲେ ଆଉ କ'ଣ ଅଧିକା ପାଇଲେ ସେମାନେ, ତେଣୁ ସେଇଟା ତାଙ୍କର ଫଳ ନୁହଁ। ଏଇଭଳି ଭାବରେ ସର୍ବମଠାଚାର୍ଯ୍ୟ ଭଗବାନ ସହିତ ଯୁକ୍ତି କଲେ ବା କହିବାକୁ ଆରମ୍ଭ କଲେ। ଯଦ୍ୟପି ସେ ମୁକ୍ତି ହୁଏ ପାଞ୍ଚ ପ୍ରକାର, ସାରୋପ୍ୟ ସ୍ୱାମୀପ୍ୟ ସାରୁପ୍ୟ ଶାସ୍ତି ସାଧୁଜି ଆହାର, ପାଞ୍ଚ ପ୍ରକାର ମୁକ୍ତି ରହିଛି। ପାଞ୍ଚ ପ୍ରକାର ମୁକ୍ତି ରହିଛି, କ'ଣ କ'ଣ? ସାରୋପ୍ୟ, ଭଗବାନ ଯେଉଁ ଲୋକରେ ରହନ୍ତି ସେଇ ଲୋକରେ ଯିଏ ରହିବେ ସେ ସାରୋପ୍ୟ ମୁକ୍ତି। ସ୍ୱାମୀପ୍ୟ, ଭଗବାନଙ୍କ ନିକଟରେ ରହିବେ ସ୍ୱାମୀପ୍ୟ ମୁକ୍ତି। ସାରୁପ୍ୟ କହିଲେ ଭଗବାନ ଭଳି ରୂପ, ବୈକୁଣ୍ଠ ଲୋକରେ ଯିଏ ଯିବ କୌଣସି କାରଣରୁ ସିଏ ଭ୍ରମରେ ପଡ଼ିଯିବ, କାରଣ କିଏ ଭଗବାନ କିଏ ଭଗବାନ ଭକ୍ତ ଜଣା ପଡ଼ିବ ନାହିଁ, ସମସ୍ତେ ଏକା ଭଳିଆ ଦେଖିବା ପାଇଁ। ଚତୁର୍ଭୁଜ ମୂର୍ତ୍ତି ସର୍ବେ, ସମସ୍ତେ ଚତୁର୍ଭୁଜନ୍ତି, ସାନ୍ତାକାରଙ୍କ ଭୁଜଗ ସାୟନ, ସମସ୍ତେ ସେଇଭଳି ଭାବରେ, ଭୁଜଗ ସାୟନ ନୁହଁ କିନ୍ତୁ ସମସ୍ତେ ସେଇଭଳି ଭାବରେ ରହିଛନ୍ତି, ବିଷ୍ଣୁଙ୍କ ଭଳି ଆକାର, ବିଷ୍ଣୁ ପାର୍ଶ୍ୱ ସବୁ। କାଳି ଡିଫରେନ୍ସ ହେଉଛି କ'ଣ? କୌସ୍ତୁଭ ମାଳା ଏବଂ ଶ୍ରୀବତ୍ସ ଚିହ୍ନ, ବକ୍ଷରେ ଶ୍ରୀବତ୍ସ ଚିହ୍ନ ଆଉ କଣ୍ଠରେ କୌସ୍ତୁଭ ମାଳା, ଏଇ ଦୁଇଟି ତାଙ୍କର ନଥାଏ, ଆଉ ସବୁ ରହିଛି ସମାନ, ଆଉ କୌଣସି ଭେଦ ନାହିଁ। ତେଣୁ ଯଦ୍ୟପି ସେ ମୁକ୍ତି ହୁଏ ପାଞ୍ଚ ପ୍ରକାର, ହଁ ଇଏ ହେଉଛି ସାରୁପ୍ୟ ମୁକ୍ତି ଏବଂ ଶାସ୍ତି, ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହେବେ। ଆଉ ଗୋଟେ ହେଉଛି ସାଧୁଜ୍ୟ, ଭଗବାନ ବ୍ରହ୍ମରେ ଲୀନ ହୋଇଯିବେ। ସାଧୁଜ୍ୟ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ବ୍ରହ୍ମରେ ଲୀନ ହୋଇଯିବା, ଆଉ ଗୋଟେ ହେଉଛି ଭଗବାନଙ୍କ ଶରୀରରେ ଲୀନ ହୋଇଯିବ। ଯେମିତି ମୀରାବାଈ ଏଇ ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହୋଇଥିଲେ, ଭଗବାନଙ୍କ ଶରୀରରେ ଲୀନ ହୋଇଯାଇଥିଲେ। ତେଣୁ ସାଲୁକ୍ୟ ଆଦି ଚାରି ଯଦି ହୁଏ ସେବା ଦ୍ୱାର, ତବୁ କଦାଚିତ ଭକ୍ତ କରେ ଅଙ୍ଗୀକାର। ଅନ୍ୟ ଯେଉଁ ଚାରୋଟି ମୁକ୍ତି ରହିଛି, ଯଦି ଭଗବାନଙ୍କ ସେବା ପାଇଁ ଦରକାର ହେଲେ ସେ ସେଇଟା ଗ୍ରହଣ କରନ୍ତି, ଭଗବାନ ସେବା ପାଇଁ। ଭଗବାନ ସେବା ଯଦି ନାହିଁ ତାହେଲେ ସେ ମୁକ୍ତି ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ। ଯେମିତି କପିଳଦେବ ସେଇଟା କହିଛନ୍ତି ମହାଦେବତୀଙ୍କୁ, ସାଲୋକ୍ୟ ଦିୟମାନ ନ ଗୃଣନ୍ତି ବିନା ମତ ସେବନ ଜରା, ଭଗବାନ ଦେଲେ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ। ସାଲୋକ୍ୟ ପଞ୍ଚମ ପ୍ରକାର ତ ଦିଅନ୍ତି ନାହିଁ ଭଗବାନ ଭକ୍ତଙ୍କୁ, କିନ୍ତୁ ଏ ଚାରି ପ୍ରକାର ଦେଲେ, ସାଲୋକ୍ୟ ଶାସ୍ତ୍ରୀ ସାରୁପ୍ୟ ସେଠି ମଧ୍ୟ ସାଜୁଜ୍ୟ ରହିଛି, କିନ୍ତୁ ଦେଲେ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ, କାରଣ ବିନା ମତ ସେବନ ଜନା, ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭଗବାନଙ୍କୁ ସେବା କରିବେ। ତେଣୁ ସାଜୁଜ୍ୟ ଶୁଣିତେ ଭକ୍ତିର ଭୟ ଘୃଣା ଭୟ, ସାଜୁଜ୍ୟ କଥା ଯଦି ଶୁଣିଯିବେ ତାହେଲେ ତାଙ୍କୁ ଘୃଣା ଲାଗିବ ଏବଂ ଭୟ ଲାଗିବ। ନରକ ବାଞ୍ଛାଏ ତେବୁ ସାଜୁଜ୍ୟ ନା ଲୟ, ପ୍ରଭୁ ମୋତେ ନରକ ପ୍ରଦାନ କରନ୍ତୁ କିନ୍ତୁ ମୋତେ ସାଜୁଜ୍ୟ ମୁକ୍ତି ଦିଅନ୍ତୁ ନାହିଁ। ଏ ଶ୍ଳୋକଟି ଅଛନ୍ତି, କହିବଲେ ନରକା ଏତେ, ପ୍ରଧାନ ଶୋଇଛନ୍ତି ନା କିଏ କହିଛନ୍ତି ତାକୁ, କହିବଲେ ନରକା ଏତେ, ମୁକ୍ତିଟା ତାଙ୍କ ପାଇଁ ନରକ ଭଳି। ବ୍ରହ୍ମେ ଈଶ୍ୱରେ ସାଜୁଜ୍ୟ ଦୁଇଟି ପ୍ରକାର, ବ୍ରହ୍ମ ସାଜୁଜ୍ୟ ହୋଇତେ ଈଶ୍ୱର ସାଜୁଜ୍ୟ ଧିକାର। ସାଜୁଜ୍ୟ ମୁକ୍ତି ପୁଣି ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ବ୍ରହ୍ମରେ ଲୀନ ହୋଇଯିବା, ବ୍ରହ୍ମସ୍ତର ଯେଉଁ ଆକାଶ, ବୈକୁଣ୍ଠ ଲୋକର ଆକାଶ କହିଲେ ସେ ସବୁ ଜୀବ ସବୁ ରହିଛନ୍ତି ବ୍ରହ୍ମ, ତାଙ୍କ ଯେଉଁ ଆମର ଯେଉଁ ଆତ୍ମାର ଆକାର ରହିଛି କେଶର ଅଗ୍ରଭାଗରୁ 10,000 ଭାଗରୁ ଭାଗେ, ଏଇଭଳି ଭାବେ ଜ୍ୟୋତିଷ ପୁଲିଙ୍ଗ ରୂପରେ ରହିଛନ୍ତି, ଏ ବ୍ରହ୍ମ ସାଜୁଜ୍ୟ। ଆଉ ଗୋଟେ ହେଉଛି ଈଶ୍ୱର ସାଜୁଜ୍ୟ, ଈଶ୍ୱର ସାଜୁଜ୍ୟ କହିଲେ ଭଗବାନଙ୍କ ଶରୀରରେ ଲୀନ ହୋଇଯିବା, ଯେମିତି ମୀରାବାଈ ଈଶ୍ୱର ସାହାଯ୍ୟ। ଏଠି କହୁଛି ବ୍ରହ୍ମ ସାହାଯ୍ୟ ହୋଇତେ ଈଶ୍ୱର ସାହାଯ୍ୟ ଧିକାର, ବ୍ରହ୍ମ ସାହାଯ୍ୟ ଠାରୁ ଈଶ୍ୱର ସାହାଯ୍ୟ ଆହୁରି ଧିକାର। ବଡ଼ ବହୁତ ବଡ଼ ଇଏ ଦେଇଛନ୍ତି, କର୍ପୋଟ ଦେଇଛନ୍ତି ପ୍ରଭୁପାଦ। ତେଣୁ ସାରୋପ୍ୟ ଶାସ୍ତ୍ରୀ ସ୍ୱାମୀପ୍ୟ ସାରୁପ୍ୟକ ତ୍ୱମପ୍ୟତ ଦିୟମାନ ନ ଗୁଣନ୍ତି ବିନା ମତ ସେବନ ଜନା, ଏଇଟା କପିଳ ଦେବ କହିଥିଲେ, ଭଗବାନ କପିଳ ମହାଦେବତୀଙ୍କୁ କହିଥିଲେ। ଏ ପାଞ୍ଚ ପ୍ରକାର ମୁକ୍ତି ଦେଲେ ମଧ୍ୟ ସେମାନେ କହିବେ ନା ମୋର ଦରକାର ନାହିଁ, ବିନା ମୋର ସେବନ ଜନା। ପ୍ରଭୁ କହେ ମୁକ୍ତି ପଦେ, ଆର ଅର୍ଥ ମୁକ୍ତି ପଦ ଶବ୍ଦେ ସାକ୍ଷାତ ଈଶ୍ୱର କହେ। ତେଣୁ ମହାପ୍ରଭୁ ଯିଏକି ଏ ରଚନାକାରୀ ସେ ଜାଣନ୍ତି ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ ହଏ, ତେଣୁ ସେ କହିଲେ ମୁକ୍ତି ପଦର ଆଉ ଗୋଟେ ଅର୍ଥ ହେଉଛି ସାକ୍ଷାତ ଈଶ୍ୱର, ଈଶ୍ୱର ପ୍ରତି ହେବା ପାଇଁ ସେମାନେ ଦାୟଭାଗ ହେବେ। ମୁକ୍ତିପଦେ ଯାହାର ସେଇ ମୁକ୍ତିପଦ ହଏ, କିମ୍ବା ନବମ ପଦାର୍ଥ ମୁକ୍ତିର ସମାଶ୍ରୟ, ମୁକ୍ତିପଦେ ଯାହାର ସେଇ ମୁକ୍ତିପଦ ହଏ, ଯାହାଙ୍କର ପଦରେ ମୁକ୍ତି ରହିଛି ସେ ମୁକ୍ତିପଦ ଭଗବାନ, ବା ନବମ ପଦାର୍ଥ ମୁକ୍ତିର ସମାସ ରହେ। ନବମ ପଦାର୍ଥ କହିଲେ ଭାଗବତ ମାନେ ଦଶଟି ବିଷୟ ରହିଛି, ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କୁହାଯାଇଛି, ଅତ୍ର ସର୍ଗ ବିସର୍ଗ ସହ ସ୍ଥାନ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏଠି ମୁକ୍ତି ରହିଛି, ମୁକ୍ତି, ତେଣୁ ମୁକ୍ତିପଦେ ନବମ ପଦାର୍ଥ ମୁକ୍ତିର ସମାଶ୍ରୟ। ଏ ନଅଟି ଖାଲି ମୁକ୍ତି ନୁହଁ, ସବୁକିଛିର ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ କୃଷ୍ଣ, ଇଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଦଶମ ସ୍କନ୍ଧ ଭଗବାନଙ୍କର ଏଇ ଆଶ୍ରୟ ତତ୍ତ୍ୱ, ଭଗବାନଙ୍କ ବିଷୟରେ କୁହାଯାଇଛି ଦଶମ ସ୍କନ୍ଧରେ, ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଆଉ ନଅଟି ନବାନାମ ଇହ ଲକ୍ଷଣ, ଆଉ ଯେଉଁ ନଅଟି ତତ୍ତ୍ୱ ରହିଛି ମୁକ୍ତି ସହିତ ସବୁକିଛି ତାଙ୍କ ଯାହା ପାଖରେ ଆଶ୍ରୟ ନିହାତି, ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଏ ଦଶଟି କଥା ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଦୁଇ ଅର୍ଥେ କୃଷ୍ଣ କହି କେନେ ପାଠ କିରି ସାର୍ବଭୌମ କହେ ଓ ପାଠ କହିତେ ନା ପାରି। ଦୁଇ ଅର୍ଥ, ଏଇ ଦୁଇ ଅର୍ଥରେ ଭକ୍ତିପଦେ ଅର୍ଥ ସେଇ ଭଗବାନ, ମୁକ୍ତିପଦ ଅର୍ଥ ମଧ୍ୟ ସେଇ ଭଗବାନ। ତେଣୁ ତୁମେ ଏଇଟାକୁ ଯେଉଁ ପାଠ ପରିବର୍ତ୍ତନ କଲ ସେଇଟା କ'ଣ ପାଇଁ କଲ ବୋଲି କହିଲେ, ଦୁଇ ଅର୍ଥ କୃଷ୍ଣ କହି କେନେ ପାଠ ପିଲି କାହିଁକି ପରିବର୍ତ୍ତନ କଲ। ତେଣୁ ସାର୍ବଭୌମ କୋଷ ଓ ପାଠ କହିଛେ ନା ପାରି, ମୁକ୍ତି ମୋର ଯିବାର ଆସୁ ନାହିଁ ନେବା ପାଇଁ, ମୁକ୍ତି ଚାହୁଁନାହିଁ, ମୁଁ କହିବାକୁ ଉଚ୍ଚାରଣ କରିବା ପାଇଁ ଭୟ ଲାଗୁଛି ମୋତେ ମୁକ୍ତି। ଯଦ୍ୟପି ତୁମର ଅର୍ଥ ଏଇ ଶବ୍ଦ କହେ, ତଥାପି ଆଶିଷ ଦୋଷେ କହନ ନା ଯାଏ, ଅଙ୍ଗୀକାର କରିଦେବ ନା ମୁକ୍ତି ଆଶିଷ, ଆଶିଷ କହିଲେ ଆଲିଙ୍ଗନ କରିବା, ଆମେ କହୁଛୁ ମାନେ ମୁକ୍ତିପଦ କହିଲେ ମାନେ ଜୁହାରେ ସେଇଟା କୁହାଗଲା, ଉଚ୍ଚାରଣ ହେଲା, ମୁକ୍ତିପଦ କହିଲାନି ମୁକ୍ତିପଦ ଚିନ୍ତା ଆସିଯିବ, ତେଣୁ ମୁଁ ଏଇଟାକୁ ନେଇପାରୁନାହିଁ। ଯଦ୍ୟପି ମୁକ୍ତି ଶବ୍ଦର ହୁଏ ପଞ୍ଚବୃତ୍ତି ରୂଢ଼ି ବୃତ୍ତି କହେ ତବୁ ସାହାଯ୍ୟ ପ୍ରତୀତି, ତେଣୁ ମୁକ୍ତିରେ ପାଞ୍ଚ ପ୍ରକାର କଥା ରହିଛି, ଏଇ ପାଞ୍ଚ ପ୍ରକାର ଯେଉଁ କୁହାଗଲା ନା, କିନ୍ତୁ ସାଧାରଣତଃ ଏହାର ପ୍ରତ୍ୟକ୍ଷ ଅର୍ଥରେ ଭଗବାନ ସହିତ ଏକ ହୋଇଯିବା ଭାବ ପ୍ରକାଶ ପାଏ। ତେଣୁ ମୁକ୍ତି ଶବ୍ଦ କହିତେ ମନେ ହଏ ଘୃଣା ତ୍ରାସ, ଭକ୍ତି ଶବ୍ଦ କହିତେ ମନେ ହଏ ତ ଉଲ୍ଲାସ। ମୁକ୍ତି ଶବ୍ଦ କହିଲା ମାନେ ମନରେ ମୋର ଘୃଣା ଆସୁଛି ଏବଂ ଭୟ ମଧ୍ୟ ଆସୁଛି, ଏକ ସମୟରେ ଘୃଣା ଏବଂ ତ୍ରାସ ଆସୁଛି, କିନ୍ତୁ ଭକ୍ତି କହିଲେ ବହୁତ ଆନନ୍ଦ ଲାଗୁଛି ଭକ୍ତି। ତେଣୁ ଶୁନିଆ ହାସନ ପ୍ରଭୁ ଆନନ୍ଦିତ ମାନେ, ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ଦୃଢ଼ ଆଲିଙ୍ଗନ, କେତେ ଥର ଭଗବାନ ତାକୁ ଆଲିଙ୍ଗନ କଲେଣି, ଆଲିଙ୍ଗନ କରୁଛନ୍ତି। ଯେଇ ଭଟ୍ଟାଚାର୍ଯ୍ୟ ପଢ଼େ ପଢ଼ାଏ ମାୟା ବାଧେ ତାର ଏଇଛେ ବାକ୍ୟ ସ୍ୱରେ ଚୈତନ୍ୟ ପ୍ରସାଦ, ମହାପ୍ରଭୁଙ୍କ କୃପା ଯେ ପ୍ରାପ୍ତ ହେବ କ'ଣ ନ ହେବ ତାର, ପଙ୍ଗୁ ଲଙ୍ଘାଇତେଗିରି ମୁଖଙ୍କର ଦିବା ଚାଳ ପଙ୍ଗୁ ଲଙ୍ଘାଇତେଗିରି ଯତ୍ କୃପା ସ୍ତମଂ ବନ୍ଦେ ଶ୍ରୀ ଗୁରୁ ଦିନ ତାରିଣୀ ପରମାନନ୍ଦ ମାଧବ। ତେଣୁ ଭଗବାନ କୃପା ଯେଉଁମାନେ ପ୍ରାପ୍ତ ହେବେ, ଗୋଟେ ଶ୍ଳୋକ ଅଛି ଚୈତନ୍ୟ ଚରିତାମୃତରେ, ସେ ଶ୍ଳୋକଟି ହେଉଛି, କଥଞ୍ଚନ ସ୍ମିତ ଯସ୍ମିନ୍ ଦୁଷ୍କରଂ ସୁକର୍ମ ଭେଦ ବିସ୍ମୃତ ବିପରୀତଂ ସା ଶ୍ରୀ ଚୈତନ୍ୟ ନମାମୃତମ୍। କଥଞ୍ଚନ ସ୍ମିତ ଯସ୍ମିନ୍, କୌଣସି ଉପାୟରେ, କେମିତି କୌଣସି ଉପାୟରେ ଯଦି ଆମେ ସ୍ମରଣ କରିଦେଲେ ଯସ୍ମିନ୍ ଯାହାଙ୍କୁ, ଦୁଷ୍କରଂ ସୁକର୍ମ ଭେଦ, ବହୁତ କଷ୍ଟସାଧ୍ୟ ବସ୍ତୁ ବହୁତ ସହଜ ହୋଇଯିବ, ଦୁଷ୍କରଂ ସୁକର୍ମ ଭେଦ। କିନ୍ତୁ ବିସ୍ମୃତ ବିପରୀତଂ ସା, ଯଦି ତୁମେ ତାକୁ ସ୍ମରଣ କଲ ନାହିଁ, ବିସ୍ମୃତ ବିସ୍ମରଣ ହେଇଗଲା, ବିସ୍ମରଣ ହେଇଗଲା, ତାହେଲେ ବିପରୀତ ହେବ। ଶ୍ରୀ ଚୈତନ୍ୟ ନମାମୃତ, ଶ୍ରୀ ଚୈତନ୍ୟଙ୍କୁ ମୁଁ ପ୍ରଣାମ କରୁଛି, କୃଷ୍ଣ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରିଛନ୍ତି। ତେଣୁ ଲୁହାକେ ଯାହା ସ୍ପର୍ଶି ହେମ ନାହିଁ କରେ, ତାହା ସ୍ପର୍ଶମଣି କେହି ଚିହ୍ନିତ ନା ପାରେ, କିଏ ଜାଣିବ ଏଇଟା ସ୍ପର୍ଶମଣି ବୋଲି, ଯଦି ଏଇଟାକୁ ଛୁଇଁ ଦେବା ତାହେଲେ ଏଇଟା ସୁନା ହେଇଯିବ, ସେଇଟା ଆମେ ଜାଣିବା ଏଇଟା ହେଉଛି ସ୍ପର୍ଶମଣି। ଭଟ୍ଟାଚାର୍ଯ୍ୟ କହିବାର ଉଦ୍ଦେଶ୍ୟ ହେଉଛି, ଭଟ୍ଟାଚାର୍ଯ୍ୟର ବୈଷ୍ଣବତା ଦେଖି ସର୍ବଜନ, ପ୍ରଭୁ କିଏ ଜାଣିଲେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ଭଗବାନ ହେଉଛନ୍ତି ସମସ୍ତେ ଜାଣିଲେ, ଆହୁରି ବହୁତ ଲୋକ ମଧ୍ୟ ଥିଲେ ସେଠି, ତେଣୁ ସମସ୍ତେ ଜାଣିଲେ ମହାପ୍ରଭୁ ଭଗବାନ ଅଛନ୍ତି ମାନେ ବହୁତ ଲୋକ ଆସୁଥିବେ ସେଠି ଦର୍ଶନ, ଯେମିତି ଜଗନ୍ନାଥ ମନ୍ଦିର ସବୁ କେତେ ଲୋକ ଯାଉଛନ୍ତି ପ୍ରତିଦିନ, କେତେ ଲୋକ ଯାଉଛନ୍ତି ସେଠି ଜଗନ୍ନାଥ ସେଠି ଅଛନ୍ତି, ତେଣୁ ସବୁ ବହୁତ ଲୋକ ଯାଉଛନ୍ତି ଦର୍ଶନ କରିବା ପାଇଁ, ସମସ୍ତେ ଦେଖିକିରି ଜାଣିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ବ୍ରଜେନ୍ଦ୍ର ନନ୍ଦନ ଯାଇ ସଚିସୁତ ହୋଇର ସେଇ ବଳରାମ ହୋଇର ନିତାଇ କାଶୀ ମିଶ୍ର ଆଦି ଯତ ନୀଳାଚଳବାସୀ ଶରଣ ରହିଲ ସବେ ପ୍ରଭୁ ପ୍ରଭୁପଦ ଆସି ସେମାନେ ମଧ୍ୟ ସେଠି ଯାଇ ଥିଲେ ଦର୍ଶନ କରିଥିଲେ କାଶୀ ମିଶ୍ରଙ୍କ ଘରେ। ତାପରେ ମହାପ୍ରଭୁ ଆସି ରହିଲେ କାଶ୍ମୀର ଯେଉଁ ବର୍ତ୍ତମାନ ଗମ୍ଭୀରା ମଠ ରହିଛି କାଶୀ ମିଶ୍ରଙ୍କ ଘର ସେଇ ସବୁ କାଶୀ ମିଶ୍ର ଆଦି ଯେତେ ନୀଳାଚଳବାସୀ ରହିଛନ୍ତି ନୀଳାଚଳବାସୀ ଯତ ବୈଷ୍ଣବ ଗଣ ସବାର ପ୍ରଣାମ କରେ ହରି ସମସ୍ତେ ପ୍ରଣାମ କରନ୍ତି। ତେଣୁ ନୀଳାଚଳବାସୀମାନେ ସମସ୍ତେ ଆସିଗଲେ ମହାପ୍ରଭୁ ତାଙ୍କୁ କୃପା କରୁଛନ୍ତି ନୀଳାଚଳବାସୀମାନଙ୍କ ପାଇଁ ନୀଳାଚଳବାସୀ। ତେଣୁ ଶରଣ ଲଇଲେ ସବେ ପ୍ରଭୁପଦେ ଆସି ମହାପ୍ରଭୁଙ୍କ ପାଦ ପଦ୍ମରେ ଶରଣ ଲଇଲେ ଆସିକରି ସେହି ସବୁ କଥା ଆଗେ କରିବ ବର୍ଣ୍ଣନ ସାର୍ବଭୌମ କରେ ଯେଇଛେ ପ୍ରଭୁର ସେବନ। ତେଣୁ ଏହିସବୁ କଥା ଆମେ ବର୍ଣ୍ଣନା କରିବା ଏଇ ଅଧ୍ୟାୟଟି ସମାପ୍ତ ହୋଇଗଲା ଆମର। ତେଣୁ ଯେଇଛେ ପରିପାଟି କରେ ଭିକ୍ଷା ନିର୍ବାହନ ବିସ୍ତାରିଆ ଆଗେ ତାହା କରିବ ବର୍ଣ୍ଣନ। ଗୋଟେ ଥର ସର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କୁ ଖାଦ୍ୟ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ ଭିକ୍ଷା ଗ୍ରହଣ କରିବା ପାଇଁ ଡାକିଥିଲେ। ଆମେ କାଲିଠୁ ସେଇଟା କହିବା ଆଉ କ'ଣ ଏଇଟା ପ୍ରସଙ୍ଗ ଏଇଠି ଶେଷ ହେଇଛି ଆମେ ସେଇଟା ଆରମ୍ଭ କରିବା କାଲି। ମୁଁ ଚିନ୍ତା କରୁଥିଲି କାଲି କ'ଣ କହିବା ଏଇ ସରିଯିବ କାଲି କ'ଣ କହିବା ମହାପ୍ରଭୁଙ୍କ ଅପାରଟା ରହିଛି କିନ୍ତୁ ଏଇଠି ତ ବର୍ଣ୍ଣନା କରିଦିଆଗଲା ଆଉ ସେଇଟା କୁହାଯିବ ବୋଲି ଆଉ ତେଣୁ ଆମେ କହିବା ସେଇଟା ଆଉ କ'ଣ ଆଉ ଦୁଇ ଦିନ ଅଛି ନା କେତେ ଆଜି ଅଷ୍ଟମ ଦିନ ଆଉ ଦୁଇ ଦିନ ଅଛି ତାକୁ ସଂକ୍ଷେପରେ କହିବା ବହୁତ ବିସ୍ତାର ପ୍ରସଙ୍ଗ ରହିଛି। ତେଣୁ ଏଇ ମହାପ୍ରଭୁର ଲୀଳା ସାର୍ବଭୌମ ମିଳନ ଏହା ଯାଇ ଶ୍ରଦ୍ଧା କରି କରେ ଶ୍ରବଣ ଜୟ ସୀତାରାମ। ଯେଉଁମାନେ ଶ୍ରଦ୍ଧା କରିକି ବିଶ୍ୱାସ ସହିତ ଯେଉଁମାନେ ଶ୍ରବଣ କରିବେ ଭଗବାନ ମହାପ୍ରଭୁଙ୍କର ସାର୍ବଭୌମ ମିଳନ କ'ଣ ହେବ ଜ୍ଞାନ କର୍ମ ପାସ ହେଇତେ ହରି ବିମୋଚନ। ସେମାନେ ଯେମିତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜ୍ଞାନ କର୍ମରୁ ବନ୍ଧନ ମୁକ୍ତ ହେଲେ ସେମାନେ ମଧ୍ୟ ମୁକ୍ତ ହେଇଯିବେ। ଜ୍ଞାନ କର୍ମ ପାସ ହେଇତେ ହରି ବିମୋଚନ ଅଚିରେ ମିଳେ ତାହାର ଚୈତନ୍ୟ ଚରଣ। ଚୈତନ୍ୟ ମହାପ୍ରଭୁଙ୍କ କୃପା ସେ ଖୁବ୍ ଶୀଘ୍ର ପ୍ରାପ୍ତ ହେବେ। ରୂପ ରଘୁନାଥ ପଦେ ଜୟ ଜାର ଆସ ଚୈତନ୍ୟ ଚରିତାମୃତ କହେ କୃଷ୍ଣ ଦାସ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ।